ଗୀତ ସଂହିତା ଅଧ୍ୟାୟ ଅଡ଼ଚାଳିଶ ଗୀତ କୋରହ ସନ୍ତାନମାନଙ୍କର ଗୀତ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଉତ୍ତର ଦିଗସ୍ଥ ସିଓନ ପର୍ବତ ଉଚ୍ଚତାରେ ମନୋହର ସମଗ୍ର ପୃଥିବୀର ଆନନ୍ଦଜନକ ମହାରାଜାଙ୍କର ନଗର ତହିଁର ଅଟ୍ଟାଳିକା ସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି କାରଣ ଦେଖ ରାଜଗଣ ସଭାସ୍ଥ ହେଲେ ସେମାନେ ଏକସଙ୍ଗେ ଗମନ କଲେ ସେମାନେ ତାହା ଦେଖି ଚମତ୍କୃତ ହେଲେ ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନାତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ସିସ୍ର ଜାହାଜ ସବୁ ଭାଙ୍ଗିଥାଅ ଯେପରି ଆମ୍ଭେମାନେ ଶୁଣିଅଛୁ ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ଦେଖିଅଛୁ ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ ହେ ପରମେଶ୍ୱର ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ ହେ ପରମେଶ୍ୱର ଯେପରି ତୁମ୍ଭର ନାମ ସେପରି ତୁମ୍ଭର ପ୍ରଶଂସା ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ ତୁମ୍ଭର ସକଳ ଶାସନ ସକାଶୁ ସିଓନ ପର୍ବତ ଆନନ୍ଦିତ ହେଉ ଜିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ ସିଓନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର ତହିଁର ଦୁର୍ଗ ସବୁ ଗଣନା କର ଯେପରି ତୁମେମାନେ ଭବିଷ୍ୟତ ବଂଶକୁ ଜଣାଇପାରିବ ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର ତହିଁର ଅଟ୍ଟାଳିକା ସବୁ ବିବେଚନା କର କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।